ଶୁଣିବା ପ୍ରଖ୍ୟାତ କଥାକାର ମନୋଜ ଦାସଙ୍କର ଏକ କ୍ଷୁଦ୍ର ଗଳ୍ପ, ବିଷମ ସିଦ୍ଧି। ଚମ୍ପାରଣ୍ୟରେ ରହୁଥିଲେ ଯୋଗୀ ବିଷ୍ଣୁଦେବ। ସେ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ଶିଷ୍ୟମାନଙ୍କୁ ସେଠାରେ ଯୋଗ ଶିକ୍ଷା ଦେଇଥିଲେ, ଆଧ୍ୟାତ୍ମିକତା ବୁଝାଇଥିଲେ। ତାଙ୍କ ପୂର୍ବରୁ ସେଠାରେ ରହୁଥିଲେ ତାଙ୍କ ଗୁରୁ ଯୋଗୀ ଅରଣ୍ୟାନନ୍ଦ। ବିଷ୍ଣୁଦେବଙ୍କର ହଠାତ୍ ପ୍ରେରଣା ହେଲା, ସେ ମାନସରୋବର ଚାଲିଯିବେ। ଶିଷ୍ୟମାନଙ୍କୁ ସେ ବିଦାୟ କରିଦେଲେ, ଖାଲି ତାଙ୍କର ପଟ୍ଟ ଶିଷ୍ୟ ଭକ୍ତାନନ୍ଦ ତାଙ୍କ ପାଖରେ ଥାନ୍ତି। ବାପା, ବହୁ ବର୍ଷ ଧରି ଏ ପରିବେଶରେ କିଛି ଆଧିଭୌତିକ ଶକ୍ତି ତରଙ୍ଗ ରହିଛି। ଆମେ ଏଠାରୁ ଚାଲିଯିବା ପୂର୍ବରୁ ସେ ଶକ୍ତି ତରଙ୍ଗକୁ ଭାଙ୍ଗିଦେବାକୁ ପଡ଼ିବ, ନଚେତ୍ ତାକୁ କାମରେ ଲଗାଇବାକୁ ପଡ଼ିବ, ବିଷ୍ଣୁଦେବ ଭକ୍ତାନନ୍ଦଙ୍କୁ କହିଲେ। କାମରେ ଲଗାଇଲେ ତ ଭଲ ହୁଅନ୍ତା, ଭକ୍ତାନନ୍ଦ କହିଲେ। ତୋ ଇଚ୍ଛା ହେଲେ ଲଗାଇପାରୁ। ମୋ ଗୁରୁଙ୍କର ଗୁରୁ ପ୍ରଥମ ଅବସ୍ଥାରେ ଏଠି ଏମିତି ଏକ ଯଜ୍ଞ କରିଥିଲେ, ଯେଉଁଥିରେ ଶେଷ ଆହୁତି ଦେବାବେଳେ ସେ ମଣିଷମାନେ କାମନା କରୁଥିବା ଯେକୌଣସି ସୁଯୋଗ ଲାଭ କରିପାରିଥାନ୍ତେ, ଯଥା ଚିର ଯୌବନ, ବିତ୍ତ ଓ କ୍ଷମତା। କିନ୍ତୁ ସେ ସମସ୍ତ ସିଦ୍ଧି ଲାଭରୁ ସେ ବିରତ ରହିଲେ। ତେବେ ସେ ମୋ ଗୁରୁଙ୍କୁ କହିଦେଇଗଲେ, ବାତାବରଣରେ ସେ ସବୁ ସିଦ୍ଧିର ପ୍ରତିଶ୍ରୁତି ରହିଛି। ଅତି ସାଧାରଣ ଜାଗଟିଏ କରି ଗୋଟିଏ ଛୋଟ ମନ୍ତ୍ର ବୋଲିଦେଲେ ସେସବୁ ସିଦ୍ଧି କରାୟତ୍ତ ହୋଇପାରିବ। ଏହାପରେ କଣ୍ଠସ୍ୱର ନିମ୍ନ କରି ବିଷ୍ଣୁଦେବ ଭକ୍ତାନନ୍ଦଙ୍କୁ ସିଦ୍ଧି ମନ୍ତ୍ରଟି ଶିଖାଇ ଦେଇ ପୁଣି କହିଲେ, ଯଦି ସେ ଅପେକ୍ଷମାଣ ଶକ୍ତି ତରଙ୍ଗକୁ ଭାଙ୍ଗିଦେବାକୁ ଚାହୁଁ, ତେବେ ଜାଗ କରି ଅପେକ୍ଷାକୃତ ଆହୁରି ଛୋଟିଆ ମନ୍ତ୍ରଟିଏ ବୋଲିଦେଲେ ବି ଚଳିବ। ପୁଣି କଣ୍ଠସ୍ୱର ନିମ୍ନ କରି ସେ ଦ୍ୱିତୀୟ ମନ୍ତ୍ରଟି ଶିଖାଇଦେଲେ ଓ ଅତଃପର ସ୍ଥାନ ପରିତ୍ୟାଗ କରି ଚାଲିଗଲେ। ଭକ୍ତାନନ୍ଦ ଜାଗ ପ୍ରସ୍ତୁତ କରୁଛନ୍ତି, ସେଠାରେ ପହଞ୍ଚିଲା କୁସୁମାକର, ତାଙ୍କର ଜଣେ ଗୁରୁ ଭାଇ। ଭକ୍ତାନନ୍ଦ, ଗୁରୁଙ୍କ ସହ ତମର କଥୋପକଥନ ମୁଁ ଗଛ ଆଢୁଆଳରେ ଥାଇ ଶୁଣିଛି, ସେ କହିଲା। ସତେ, ବର୍ତ୍ତମାନ ବୁଝିଲି ଗୁରୁମନ୍ତ୍ର ଦୁଇଟି ଉଚ୍ଚାରଣ କଲାବେଳେ କାହିଁକି କଣ୍ଠସ୍ୱର ଏଡ଼େ ନିମ୍ନ କଲେ। ମୁଁ ସେତେବେଳେ ଭାବୁଥିଲି ପାଖରେ ତ କେହି ନାହିଁ, ଗୁରୁ କାହିଁକି ଏତେ ସତର୍କ ହେଉଛନ୍ତି, କହିଲେ ଭକ୍ତାନନ୍ଦ। ଭକ୍ତ, ତମେ ସିଦ୍ଧି ଇଚ୍ଛା କରୁଛ ତ, ପ୍ରଶ୍ନ କଲା କୁସୁମାକର। ପାଗଳ, ମୁଁ ଶକ୍ତି ତରଙ୍ଗକୁ ଭାଙ୍ଗିବାକୁ ଚାହୁଁଛି, କାହିଁକି ସେଭଳି ବୋକାମି କରିବ। ବୋକାମି? ଆମ ଗୁରୁ, ତାଙ୍କ ଗୁରୁ, ସେ ଦୁହେଁ କ'ଣ ବୋକା ଥିଲେ? ଶକ୍ତି ଥାଇ ବି ସେମାନେ କାହିଁକି ସେ ସିଦ୍ଧି ହାସଲ କଲେ ନାହିଁ, କାରଣ ମୁଁ ଜାଣେ ନା, କିନ୍ତୁ ଏତିକି ଜାଣେ ସେ ସବୁ ସିଦ୍ଧି ପାଇଲେ ମୁଁ ବହୁତ ଜନକଲ୍ୟାଣ କାମରେ ଲଗେଇ ପାରିବି, କୁସୁମାକର କହିଲା। ଭକ୍ତାନନ୍ଦ ହସିଲେ, କହିଲେ, ଶୁଣ, ଯୌବନ, ଅର୍ଥ, ଅଧିକାର ଏସବୁ ପ୍ରଭାବରେ ପ୍ରକୃତି ଆମକୁ ବଶୀଭୂତ କରି ରଖିଥାଏ। ପ୍ରକୃତି କବଳରୁ ମୁକ୍ତି ଯୋଗର ଅନ୍ୟତମ ଲକ୍ଷ୍ୟ, ତେଣୁ ସେଭଳି ସିଦ୍ଧି କୌଣସି ଯୋଗୀର କାମ୍ୟ ହୋଇପାରେ, ଭକ୍ତାନନ୍ଦ ବୁଝାଇଲେ। କିନ୍ତୁ ବୁଝିଲା ନାହିଁ କୁସୁମାକର। ତମେ ଯଦି ସିଦ୍ଧି ନ ଚାହୁଁ ମୋତେ ଛାଡ଼ିଦିଅ, ମୁଁ ସିଦ୍ଧି ତକ ହାସଲ କରିନିଏ। ତମେ ଜାଣ ମୁଁ ଚିକିତ୍ସାରେ ଧୁରନ୍ଧର, ମୋର ସିଦ୍ଧି ସବୁ ମୁଁ ସତ୍କାର୍ଯ୍ୟରେ ଲଗାଇବି। ହଁ, ଗୁରୁ କଣ୍ଠସ୍ୱର ନିମ୍ନ କରି କହିଲେ ବି ମୁଁ ମନ୍ତ୍ର ଶୁଣି ପକାଇଛି, ଦ୍ୱିତୀୟଟି ନହେଲେ ବି ପ୍ରଥମଟି, କୁସୁମାକର କହିଲା। ଦେଖ କୁସୁମାକର, ଗୁରୁ ମନ୍ତ୍ର ତୋତେ ନ ଶିଖାଇ ମୋତେ ଶିଖାଇଲେ କାହିଁକି, ଭକ୍ତାନନ୍ଦ ପଚାରିଲେ। ମୁଁ ଏଠି ନଥିଲି ବୋଲି, କୁସୁମାକର ଉତ୍ତର ଦେଲା। ଟିକେ ବିରକ୍ତ ହୋଇ ଭକ୍ତାନନ୍ଦ କହିଲେ, ତୋର ଯାହା ଇଚ୍ଛା। ଏହାପରେ ସେ ସ୍ନାନ କରିବାକୁ ଚାଲିଗଲେ। ଆସିଲା ବେଳକୁ କୁସୁମାକର ଜାଗ କରି ମନ୍ତ୍ର ପଢ଼ି ସିଦ୍ଧିଲାଭ କରିସାରିଲାଣି। ଭକ୍ତାନନ୍ଦଙ୍କୁ ସେ ଗର୍ବଭରରେ ସେ ଖବର ଦେଲା। କ'ଣ କ'ଣ ସିଦ୍ଧି ସବୁ ମାଗିଲୁ, ଭକ୍ତାନନ୍ଦ ଶଙ୍କିତ ଭାବରେ ପଚାରିଲେ। କହିଲି, ମୁଁ ଯେପରି ବୁଢ଼ା ନ ହେବି, ଶୁଣିଲି ତଥାସ୍ତୁ, ତିନୋଟିରୁ ଅଧିକ ବର ମିଳିବ ନାହିଁ ବୋଲି ଜାଣିଥିଲି, କିନ୍ତୁ ସବୁ ମୁଁ ମାଗି ନେଇଛି, ଦ୍ୱିତୀୟ ବର ବିତ୍ତ, ତୃତୀୟ ବର କ୍ଷମତା, କିନ୍ତୁ ଦୀର୍ଘ ଜୀବନ ମାଗିଲି ନାହିଁ କେମିତି। ମାନେ ବୁଢ଼ା ନ ହେବାର ଅର୍ଥ କ'ଣ, କୁସୁମାକର ବାକ୍ୟ ଶେଷ କରିବା ପୂର୍ବରୁ ଟଳି ପଡ଼ିଲା। ଅର୍ଥାତ୍ ସେ ବୁଢ଼ା ନ ହେବାର ବର ପ୍ରଥମରେ ହିଁ ଫଳିଗଲା।